ଗାଲାତିୟ 4 ଅଧ୍ୟାୟ। ମୁଁ କହୁଛି ଯେପର୍ଯ୍ୟନ୍ତ ଜଣେ ଉତ୍ତରାଧିକାରୀ ଶିଶୁ ଅବସ୍ଥାରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ ଜଣେ ଦାସଠାରୁ ବେଶୀ ଭିନ୍ନ ନୁହେଁ, କାରଣ ସେହି ଶିଶୁ ଆପଣା ପିତାଙ୍କ ଦ୍ୱାରା ନିଶ୍ଚିତ କରାଯାଇଥିବା ସମୟ ପର୍ଯ୍ୟନ୍ତ ଅଭିଭାବକ ଓ ତାର ଯତ୍ନ ନ୍ୟସ୍ତ କରାଯାଇଥିବା ବ୍ୟକ୍ତିମାନଙ୍କର ଅଧୀନରେ ଥାଏ। ଠିକ୍ ସେହିପରି ଆମ୍ଭେମାନେ ଶିଶୁ ଥିବା ସମୟରେ ଆମ୍ଭେ ମଧ୍ୟ ସଂସାରର ଅନୁପଯୋଗୀ ନୀତି ନିୟମଗୁଡ଼ିକର ଦାସ ଥିଲେ, କିନ୍ତୁ ଉଚିତ ସମୟ ଉପସ୍ଥିତ ହେବାରୁ ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ଓ ବ୍ୟବସ୍ଥା ଅଧୀନରେ ଜୀବନଯାପନ କରୁଥିଲେ। ବ୍ୟବସ୍ଥାର ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଓ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ରୂପେ ଗଢ଼ି ତୋଳିବା ନିମନ୍ତେ ସେ ଏପରି କରିଥିଲେ। ତୁମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସେହି ଆତ୍ମା ଆବ୍ବା, ପ୍ରିୟ ପିତା ବୋଲି ଡାକନ୍ତି। ଅତଏବ ତୁମ୍ଭେମାନେ ପୂର୍ବ ଭଳି ଏବେ ଆଉ ଦାସ ନୁହଁ, ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହୋଇଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ। ପୂର୍ବରୁ ତୁମ୍ଭେ ପରମେଶ୍ୱରଙ୍କୁ ଜାଣିନଥିଲ, ତୁମ୍ଭେମାନେ ମିଥ୍ୟା ଦେବତାମାନଙ୍କର ଦାସ ଥିଲ, କିନ୍ତୁ ଏବେ ତୁମେମାନେ ପ୍ରକୃତ ପରମେଶ୍ୱରଙ୍କ ପରିଚୟ ପାଇଅଛ, ପ୍ରକୃତରେ ପରମେଶ୍ୱରଙ୍କ ଦ୍ୱାରା ପରିଚୟ ପାଇଅଛ। ତେବେ ତୁମେମାନେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ? ତୁମେମାନେ କ'ଣ ପୁଣି ଦାସ ହେବାକୁ ଇଚ୍ଛା କର? ତୁମେମାନେ ଏବେ ମଧ୍ୟ ବିଶେଷ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ। ତୁମମାନଙ୍କ ପାଇଁ ଯେଉଁ ସବୁ ଚେଷ୍ଟା ଓ କାମ କରିଛି ତାହା କାଳେ ବିଫଳ ହୁଏ ଏଥିପାଇଁ ମୁଁ ଡରୁଛି। ଭାଇ ଓ ଭଉଣୀମାନେ, ମୁଁ ତୁମମାନଙ୍କ ପରି ଥିଲି, ଅତେବ ତୁମେମାନେ ବର୍ତ୍ତମାନ ମୋ ପରି ହୁଅ। ତୁମେମାନେ ମୋ ପାଇଁ ଖୁବ୍ ଭଲ ଥିଲ। ତୁମେମାନେ ମୋତେ ମନେ ପକାଅ, ମୁଁ ପ୍ରଥମ ଥର ତୁମମାନଙ୍କ ପାଖକୁ ଆସିଥିଲି ଯେହେତୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି। ମୋର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ଥିଲା, କିନ୍ତୁ ତୁମେମାନେ ମୋତେ ଘୃଣା କରିନଥିଲ, ତୁମେମାନେ ମୋତେ ଛାଡ଼ିଯିବାକୁ କହିନଥିଲ। ପରମେଶ୍ୱରଙ୍କଠାରୁ ସ୍ୱର୍ଗଦୂତ ଆସିବା ଭଳି ମୋତେ ତୁମେମାନେ ସ୍ୱାଗତ ଜଣାଇଥିଲ। ତୁମେମାନେ ସ୍ୱୟଂ ଖ୍ରୀଷ୍ଟ ଯୀଶୁ ଭଳି ମୋତେ ଗ୍ରହଣ କରିଥିଲ। ତୁମେମାନେ ସେତେବେଳେ ଅତ୍ୟଧିକ ଆନନ୍ଦିତ ଥିଲ, ଏବେ ସେ ଆନନ୍ଦ କୁଆଡ଼େ ଗଲା? ମୋର ମନେପଡ଼େ ତୁମେମାନେ ତୁମମାନଙ୍କର ସାଧ୍ୟ ମୋତେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲ। ସମ୍ଭବ ହୋଇଥିଲେ ତୁମେମାନେ ନିଜର ଆଖି ମଧ୍ୟ ତାଡ଼ି ମୋତେ ପ୍ରଦାନ କରିଦେଇଥାନ୍ତ, କିନ୍ତୁ ଏବେ କ'ଣ ତୁମମାନଙ୍କୁ ସତ୍ୟ କହୁଥିବାରୁ ମୁଁ ତୁମମାନଙ୍କ ଶତ୍ରୁ ହୋଇଗଲି? ଭଣ୍ଡ ଶିକ୍ଷକମାନେ ତୁମମାନଙ୍କୁ ବହୁତ ଶ୍ରଦ୍ଧା ଦେଖାଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ୟରେ ନୁହେଁ, କାରଣ ତାହାଦ୍ୱାରା ସେମାନେ ତୁମମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂରେଇ ନେବାକୁ ଇଚ୍ଛା କରନ୍ତି ଓ ସେମାନଙ୍କ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବାବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍ୟୋଗୀ ହେବା ଉଚିତ। ମୋ ପ୍ରିୟ ସନ୍ତାନଗଣ, ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା ପରି ପ୍ରସବ ବେଦନା ଅନୁଭବ କରୁଛି, ଓ ତୁମେମାନେ ଯେପର୍ଯ୍ୟନ୍ତ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହୋଇଛ, ସେ ପର୍ଯ୍ୟନ୍ତ ମୁଁ ଏ ପ୍ରକାର କଷ୍ଟ ଅନୁଭବ କରୁଥିବି। ମୋର ଇଚ୍ଛା ହେଉଛି ମୁଁ ବର୍ତ୍ତମାନ ସେଠାରେ ତୁମ୍ଭମାନଙ୍କ ପାଖରେ ଥାଆନ୍ତି କି, ଯଦ୍ୱାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକାରେ କଥା ହୋଇପାରନ୍ତି, କାରଣ ତୁମ୍ଭମାନଙ୍କ ବିଷୟରେ କ'ଣ କରାଯିବ ମୁଁ କିଛି ଜାଣିପାରୁନାହିଁ। ଏବେ ମଧ୍ୟ ତୁମ୍ଭମାନଙ୍କ ଭିତରୁ କେତେକ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରୁଛ। ତୁମମାନେ ଜାଣ କି ବ୍ୟବସ୍ଥା କ'ଣ କୁହେ? ଶାସ୍ତ୍ର କୁହେ, ଅବ୍ରାହମଙ୍କର 2 ପୁତ୍ର ଥିଲେ, ଗୋଟିଏ ପୁଅର ମା ଜଣେ ଦାସୀ, ଅନ୍ୟଟିର ମା ଜଣେ ସ୍ୱାଧୀନ ସ୍ତ୍ରୀ। ଅବ୍ରାହମଙ୍କ ଦାସୀ ପୁତ୍ର ଶାରୀରିକ ସ୍ୱଭାବର ପଦ୍ଧତିରେ ଜନ୍ମ ହେଲା, କିନ୍ତୁ ସ୍ୱାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ୱର ଅବ୍ରାହମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା। ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ, 2 ସ୍ତ୍ରୀ 2 ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସିନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନି ଏକ ସ୍ତ୍ରୀ ସହିତ ସଂଯୁକ୍ତ। ହାଗାର ଆରବ ଦେଶସ୍ଥିତ ସିନେୟ ପର୍ବତର ପ୍ରତୀକ, ଏବେ ତାହା ଆଜିର ଜେରୁସାଲମକୁ ସଙ୍କେତ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ୱରେ ପଡ଼ିଅଛି, କିନ୍ତୁ ସ୍ୱର୍ଗସ୍ଥ ଜେରୁସାଲମ ସ୍ୱାଧୀନ ଅଟେ। ସେ ଆମ୍ଭର ମାତା। ଶାସ୍ତ୍ର କୁହେ,
ହେ ବନ୍ଧ୍ୟା, ଆନନ୍ଦିତ ହୁଅ, ତୁମେ କାହାରିକୁ ଜନ୍ମ ଦେଇନା, ଖୁବ୍ ଜୋରରେ ହର୍ଷନାଦ କର। ତୁମେ ପ୍ରସବ ବେଦନା କେବେ ହେଲେ ଅନୁଭବ କରିନ। ଯେଉଁ ସ୍ତ୍ରୀ ପରିତକ୍ତା, ତାର ଅଗଣିତ ସନ୍ତାନ ସଧବା ସ୍ତ୍ରୀ ଠାରୁ ବେଶୀ ହେବେ।
ଏବଂ ଅବ୍ରାହ୍ମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା, ଅନ୍ୟ ପୁତ୍ର ଇସାହାକ ଆତ୍ମାଙ୍କ ଶକ୍ତି ଦ୍ୱାରା ଜାତ ହେଲା। ମୋ ଭାଇ ଓ ଭଉଣୀମାନେ, ତୁମେମାନେ ମଧ୍ୟ ଇସାହାକ ଭଳି ପ୍ରତିଶ୍ରୁତିର ସନ୍ତାନ ଅଟ। ସାଧାରଣ ଭାବରେ ଜନ୍ମଗ୍ରହଣ କରିଥିବା ପୁତ୍ରଟି ଇସାହାକ ସହିତ ମନ୍ଦ ବ୍ୟବହାର କଲା। ଆଜି ମଧ୍ୟ ସେହିଭଳି ଅବସ୍ଥା, କିନ୍ତୁ ଶାସ୍ତ୍ର କ'ଣ କୁହେ?
ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ୱାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ, କିନ୍ତୁ ଦାସୀ ପୁତ୍ର କିଛି ପାଇବ ନାହିଁ।
ଅତେ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁ, ମାତ୍ର ସ୍ୱାଧୀନ ସ୍ତ୍ରୀର ସନ୍ତାନ ଅଟୁ।